ଆଜ୍ଞା ନମସ୍କାର, ମୁଁ ସଳିଳା ମହାପାତ୍ର କହୁଛି ନିରଞ୍ଜନ ନଗରରୁ। ଆମର ଯୋଉ ଆମର ଏଠି ବସ୍ତିର ଯୋଉ ଅନେକ ଗୁଡିଏ ସମସ୍ୟା ଆଗରୁ ଥିଲା, ଖାଦ୍ୟ ସମସ୍ୟା ଠାରୁ ଆରମ୍ଭ କରି ପ୍ରତ୍ୟେକ ସମସ୍ୟା ଥିଲା, ଆଉ ଏ ଯୋଉ ପରିମଳ ପରିବେଶ ଏସବୁର ସମସ୍ୟାର ପ୍ରାୟ 90% ସମାଧାନ ହେଇଗଲାଣି। ଆଉ ଯୋଉ 10% ଅଛି ଆମ ଅଞ୍ଚଳରେ, ଏଇ କୋଉ କୋଉ ବସ୍ତିର ମୁହଁରେ ଆମର ବିଶେଷ କରି ଦେଖାଯାଉଛି, ଗାଁ ପରିମଳ ଭବାଟରୁ ବନ୍ଧୁ ପରିମଳ ଅଧବାଟରୁ, ସେ ବସ୍ତିର ମୁହଁରେ 21 ନମ୍ବର ୱାର୍ଡର ଯୋଉ ସାମ୍ନାରେ ପେଟ୍ରୋଲ ପମ୍ପ ରୋଡରେ, ସେଇଠି ଟିକେ ଅଳିଆ ଆବର୍ଜନା ଜମି ରହୁଛି। ଆମ ବହୁତ ଲୋକମାନେ ମଧ୍ୟ ଚେଷ୍ଟା କରୁଛୁ ଆମେ ଇଏ ସଚେତନ କରିବା ପାଇଁ, ସେ ଗୋଟେ ପରିବେଶ ଅସୁବିଧା ରହିଛି। ଆଉ ପାଣିର ସମସ୍ୟା ପ୍ରାୟ ସଟାଉଟ ହେଇଯାଇଛି, ଆଉ କିଛି କିଛି ଜାଗାରେ ଆମର ଯୋଉ ଲାଗିବା କଥା ଯୋଉ ସ୍ୱଚ୍ଛ ନିର୍ମଳ ପାଣି ଯୋଉ ଆପଣ ଯୋଗେଇଛନ୍ତି, ଆଉ କିଛି କିଛି ଟାଙ୍କି ଯଦି ଦେବେ ତାହେଲେ ଆମ ଲୋକଙ୍କର ବହୁତ ଉପକାର ହବ, ଏବଂ ଆମ ଆପଣମାନଙ୍କର ମଧ୍ୟ ଆମେ ଆପଣଙ୍କ ପାଖରେ ଚିରଋଣୀ ହୋଇ ରହିବୁ। ଆଉ ଆମର ଯୋଉ ଏଠି ଯୋଉ ରହିଛନ୍ତି ଡିଜେବୁଲ ପର୍ସନ, ସେମାନଙ୍କ ପାଖାପାଖି ଯଦି ଆପଣ କିଛି ଗୋଟେ ଦିଅନ୍ତେ ଯୋଉ ଡଷ୍ଟବିନ୍ ରଖିବା ପାଇଁ, ସେ ପରିବାର ଟିକେ ବେଶୀ ହଇରାଣ ହୁଅନ୍ତି, ତେଣୁ ସେମାନେ ବି ଟିକେ ସୁବିଧାରେ ଚଳିବା ସହିତ ଆମ ଆଖପାଖର ପ୍ରତ୍ୟେକ ଲୋକଙ୍କର କିଛି ସୁବିଧା ହୁଅନ୍ତା। ତତ୍ସଙ୍ଗେ ସଙ୍ଗେ ଆମର ଯୋଉ ଟଏଲେଟ୍ର ବ୍ୟବସ୍ଥା ଆପଣ ରଖିଛନ୍ତି, ଯୋଉ ଟ୍ୟାଙ୍କର ପଠାଉଛନ୍ତି, ବଡ ଟ୍ୟାଙ୍କର ଆସୁଛି, ବହୁତ ଜାଗାକୁ ଛୋଟ ଟ୍ୟାଙ୍କର ଯାଇପାରୁନାହିଁ, ତେଣୁକରି ଆପଣ ଦୟାକରି ଯଦି ଗୋଟେ ଗୋଟେ ଛୋଟ ଟ୍ୟାଙ୍କର ଦିଅନ୍ତେ ତାହେଲେ ଗଳିକନ୍ଦିର ଅଳିଆ ଆବର୍ଜନା ସଫା ହେବା ପାଇଁ ବହୁତ ଭଲ ହୁଅନ୍ତା। ତେଣୁ ଆମର କହିବାକୁ ଗଲେ ଏଠି ଯୋଉ ସିଫା କାମ କରୁଛି, ଆମେ ତାଙ୍କୁ କଂଗ୍ରାଚୁଲେସନ ଧନ୍ୟବାଦ ଜଣାଉଛୁ, ଏବଂ ଆପଣ ମଧ୍ୟ ଆମର ଏତେ ଖବର ରଖିଛନ୍ତି ସେଥିପାଇଁ ମଧ୍ୟ ଆମେ ଆମ ତରଫରୁ